ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ୱାରା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ବିକାଶର ନୂଆ ପର୍ଯ୍ୟାୟରେ ପହଞ୍ଚିବେ କହିଲେ ପ୍ରଧାନମନ୍ତ୍ରୀ। ଆଡଭାଣ୍ଟେଜ୍ ଆସାମ 2.0 ପୁଞ୍ଜିନିବେଶ ଓ ଭିତ୍ତିଭୂମି ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶର ନଏଡ଼ାରେ ସାରସ ଆଜୀବିକା ମେଳାର ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଐତିହାସିକ ମହାକୁମ୍ଭ ଆସନ୍ତାକାଲି ମହାଶିବରାତ୍ରି ଅବସରରେ ଆନୁଷ୍ଠାନିକ ଭାବେ ଶେଷ ହେବ ଏବଂ ଆଇସିସି ଚମ୍ପିୟନ୍ସ ଟ୍ରଫି କ୍ରିକେଟରେ ବାଂଲାଦେଶକୁ 5 wicketରେ ପରାସ୍ତ କଲା ନ୍ୟୁଜିଲାଣ୍ଡ। ଆଜି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାରଙ୍କ ପ୍ରୟାସ ଦ୍ୱାରା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ବିକାଶର ନୂଆ ପର୍ଯ୍ୟାୟରେ ପହଞ୍ଚିବେ। ଗତ ସନ୍ଧ୍ୟାରେ ଆସାମର ଗୁଆହାଟୀରେ ଝୁମୋଇର ବିନନ୍ଦିନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସମୟ ଥିଲା ଯେତେବେଳେ ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶକୁ ଅବହେଳା କରାଯାଉଥିଲା। ସେ କହିଛନ୍ତି ବର୍ତ୍ତମାନ ସେ ନିଜେ ଉତ୍ତର ପୂର୍ବାଞ୍ଚଳ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି।
ଏକ ସମୟ ଥା ଜବ ଦେଶ ମେ ଆସାମ ଅର୍ ପୂର୍ବୋତ୍ତର କେ ବିକାଶ କି ଭି ଉପେକ୍ଷା ହୁଈ ଅର୍ ୟହାଁ କି ସଂସ୍କୃତି କୋ ଭି ନଜରଅନ୍ଦାଜ କିଆ ଗୟା ଲେକିନ ଅବ ପୂର୍ବୋତ୍ତର କି ସଂସ୍କୃତି କା ବ୍ରାଣ୍ଡ ଆମ୍ବାସାଡର ଖୁଦ ମୋଦି ହି ବନ ଚୁକା ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ଆସାମର ସର୍ବାଙ୍ଗୀନ ବିକାଶ ଲାଗି ପ୍ରତିଶ୍ରୁତିବଦ୍ଧ। ଚା ଶିଳ୍ପ ଏବଂ ଏହାର ଶ୍ରମିକମାନଙ୍କର ବିକାଶ ଆସାମର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଶ୍ରୀ ମୋଦି କହିଛନ୍ତି ଆସାମ ସରକାର ଚା ବଗିଚା ଶ୍ରମିକଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ 350ରୁ ଅଧିକ ଆୟୁଷ୍ମାନ ମନ୍ଦିର ଖୋଲିଛନ୍ତି।
ଭାଜପା ସରକାର ଆସାମ କା ବିକାଶ ବି କର ରହି ହେ ଅର୍ ୟହାଁ କେ ଟି ଟ୍ରାଇବ କି ସେବା ବି କର ରହି ହେ ବାଗାନ କର୍ମୀଓଁ କି ଆୟ ବଢେ ଇସ୍ ଦିଶା ମେ ଆସାମ ଟି କର୍ପୋରେସନ କେ କାମଗାରୋ କେ ଲିଏ ବୋନସ କି ଘୋଷଣା ବି କି ଗଇ ହେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 1 March ପର୍ଯ୍ୟନ୍ତ ବିହାର ମଧ୍ୟପ୍ରଦେଶ ଓ ଗୁଜରାଟ ଗସ୍ତରେ ଯିବେ। ରାଷ୍ଟ୍ରପତି ବିହାରର ପାଟନା ମେଡିକାଲ କଲେଜର ଶତବାର୍ଷିକୀ ସମାରୋହ, ମଧ୍ୟପ୍ରଦେଶର ଏକ ସାମୂହିକ ବିବାହ ସମାରୋହରେ ଯୋଗଦେବା ସହ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ। ଏହି ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 27 ଦିନ କେବାଡ଼ିଆଠାରେ ଏକତା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ର 44ତମ ସମାବର୍ତ୍ତନ ଉତ୍ସବ ଏବଂ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟିର 3ୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିଦିନ ଭୁଜରେ ଥିବା ସ୍ମୃତିବନ ଭୂକମ୍ପ ସ୍ମାରକୀ ପରିଦର୍ଶନ କରିବା ସହ 1 March ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳ ଧଲାବିରା ପରିଦର୍ଶନ କରିବେ। 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା କ୍ଷେତ୍ରରେ ଭାରତୀୟ ଅଡିଟ୍ ଆଣ୍ଡ ଆକାଉଣ୍ଟସ୍ ଓ ରେଳସେବାର ଅଧିକାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗତକାଲି ରାଷ୍ଟ୍ରପତି ଭବନରେ ଭାରତୀୟ ଅଡିଟ୍ ଓ ଆକାଉଣ୍ଟସ୍ ସେବା, ରେଳ ସୁରକ୍ଷାବଳ ସେବା ଏବଂ ରେଳ ଟ୍ରାଫିକ୍ ପରିଚାଳନା ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସେମାନଙ୍କୁ ଭାରତୀୟ ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ ସମାଧାନର ନୂତନ ଉପାୟ ସହ ବିଭିନ୍ନ ଅଂଶୀଦାରୀମାନଙ୍କୁ ସହାୟତା କରିବା ଲାଗି ସମ୍ପୃକ୍ତ ଅଧିକାରୀମାନେ ଆଗେଇ ଆସିବା ଉଚିତ। ସେ କହିଥିଲେ ରେଳସେବା କୋଟି କୋଟି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବାରେ ସହାୟକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଗୁଆହାଟୀରେ ଆଡଭାଣ୍ଟେଜ୍ ଆସାମ 2.0 ପୁଞ୍ଜିନିବେଶ ଏବଂ ଭିତ୍ତିଭୂମି ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଉଦ୍ଘାଟନ କରିବେ। 2 ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଉଦ୍ଘାଟନୀ ଅଧିବେଶନ ସମେତ ଅନ୍ୟ 14 ଅଧିବେଶନ ରହିଛି। ଏଥିରେ ଶିଳ୍ପ ବିକାଶ, ବାଣିଜ୍ୟ ଭାଗିଦାରୀ ଏବଂ ଆସାମର ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ 240ରୁ ଅଧିକ ପ୍ରଦର୍ଶନକାରୀ ଭାଗ ନେବେ। ସକାଳ 10:00 ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଏଥିରେ ଆସାମ ରାଜ୍ୟପାଳ ଏଲ୍ପି ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସମେତ 61 ଦେଶର କୂଟନୀତିଜ୍ଞ ଓ ବିଭିନ୍ନ ଦେଶର ବ୍ୟବସାୟିକ ପ୍ରତିନିଧି ଦଳ ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଉତ୍ତରପ୍ରଦେଶର ନଏଡ଼ା ହାଟରେ ସାରସ ଆଜୀବିକା ମେଳାର ପଞ୍ଚମ ସଂସ୍କରଣକୁ ଉଦ୍ଘାଟନ କରିବେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଏବଂ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଜାତୀୟ ପ୍ରତିଷ୍ଠାନ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କଳାକାର ଏବଂ କାରିଗରଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା। ଚଳିତ ବର୍ଷ ଏହାର ବିଷୟବସ୍ତୁ ରହିଛି ପରମ୍ପରା, କଳା ଓ ସଂସ୍କୃତି, ଯେଉଁଥିରେ ଲକ୍ଷପତି ସ୍ୱୟଂ ସହାୟିକା ଗୋଷ୍ଠୀ ଦିଦିଙ୍କ ରପ୍ତାନୀ ସାମର୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମା ସାନି ଏବଂ କମଳେଶ ପାଶ୍ୱାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହି ମେଳାରେ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ପ୍ରାକୃତିକ ଖାଦ୍ୟ ସାମଗ୍ରୀ ସମେତ 30 ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର 200 ଷ୍ଟଲ୍ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ କରିବେ। ପର୍ଯ୍ୟଟକମାନେ 20 ରାଜ୍ୟର 25 ଖାଦ୍ୟ ଷ୍ଟଲ୍ରୁ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟର ମଜା ମଧ୍ୟ ନେଇପାରିବେ। ମେଳାରେ ସହଜରେ ବୁଲିବା ପାଇଁ ବରିଷ୍ଠ ନାଗରିକ, ଛୋଟ ପିଲା ଏବଂ ମା'ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜର ଐତିହାସିକ ମହାକୁମ୍ଭ ଆସନ୍ତାକାଲି ମହାଶିବରାତ୍ରୀ ଅବସରରେ ଆନୁଷ୍ଠାନିକ ଭାବେ ଶେଷ ହେବ। ଏହାକୁ ଦିବ୍ୟ ଏବଂ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର ମାଦଣ୍ଡ କହିଛନ୍ତି, ମହାକୁମ୍ଭକୁ ସ୍ମରଣୀୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶ୍ରଦ୍ଧାଳୁଙ୍କ ସହଜ ଯାତ୍ରା ଓ ଅନୁଭୂତିକୁ ଅବିସ୍ମରଣୀୟ କରିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦିଆଯାଉଛି ଏବଂ ସ୍ନାନଘାଟ ଓ ମନ୍ଦିର ପରିସରରେ ନିୟମିତ ଭାବେ ସ୍ୱଚ୍ଛତା ଉପରେ ନଜର ରଖାଯାଉଛି। ମହାଶିବରାତ୍ରୀ ଦୃଷ୍ଟିରୁ ଆସନ୍ତାକାଲି ଲେଟେ ହୁ ହନୁମାନ ମନ୍ଦିର, ଅକ୍ଷୟବଟ ଏବଂ ସରସ୍ୱତୀ କୂପ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନ୍ୟୁ ଇଣ୍ଡିଆ କୋଅପରେଟିଭ୍ ବ୍ୟାଙ୍କ ଉପରେ ଜାରି କରାଯାଇଥିବା ପ୍ରତିବନ୍ଧକକୁ ରିଜର୍ଭ ବ୍ୟାଙ୍କ କିଛି ମାତ୍ରାରେ କୋହଳ କରିଛନ୍ତି। ଏଣିକି ଜମାକାରୀମାନେ ଆସନ୍ତା 27 25,000 ଟଙ୍କା ଲେଖାଏଁ ଅର୍ଥ ଉଠାଣ କରିପାରିବେ। ଏକ ପ୍ରେସ୍ ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଏହି ସୁବିଧା ଦ୍ୱାରା ମୋଟ ଜମାକାରୀଙ୍କ ମଧ୍ୟରୁ 50%ରୁ ଅଧିକ ସେମାନଙ୍କ ସମ୍ପୂର୍ଣ୍ଣ ଅର୍ଥ ଉଠାଇପାରିବେ ଏବଂ ଅନ୍ୟ ଜମାକାରୀମାନେ ସେମାନଙ୍କ ଆକାଉଣ୍ଟରୁ 25,000 ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଏଥିପାଇଁ ଜମାକାରୀମାନେ ବ୍ୟାଙ୍କ ଶାଖା କିମ୍ବା ଏଟିଏମ୍ର ସହାୟତା ନେଇପାରିବେ। ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶଦାତା କମିଟିର ପୁନର୍ଗଠନ କରାଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ ରବୀନ୍ଦ୍ର ସାପ୍ରା, ପୂର୍ବତନ ଉପମୁଖ୍ୟ ମହାପ୍ରବନ୍ଧକ ରବୀନ୍ଦ୍ର ତୁକାରାମ ଚୌହାନ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନନ୍ଦ ଏମ୍ କୋଲାସ ସଦସ୍ୟ ରହିଛନ୍ତି। ରିଜର୍ଭ ବ୍ୟାଙ୍କ ନ୍ୟୁ କୋଅପରେଟିଭ୍ ବ୍ୟାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଥିବା କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ 13 ରିଜର୍ଭ ବ୍ୟାଙ୍କ ମୁମ୍ବାଇର ନ୍ୟୁ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ କେତେକ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଇସ୍ରାଏଲ୍ର ବୈଦେଶିକ ମନ୍ତ୍ରୀ ଗିଡନ୍ ସାର୍ କହିଛନ୍ତି, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ନେତୃତ୍ୱାଧୀନ ସରକାର ଅଧିକ ମୁକ୍ତବନ୍ଧକଙ୍କ ବଦଳରେ ହମାସ ସହିତ ଅସ୍ତ୍ରବିରତି ଚୁକ୍ତିକୁ ବୃଦ୍ଧି କରିବାକୁ ଇଚ୍ଛୁକ। ବ୍ରସେଲ୍ସ ଗସ୍ତ ସମୟରେ ୟୁରୋପୀୟ ସଂଘଙ୍କ ସହ ବୈଠକ କରିବାବେଳେ ସେ କହିଛନ୍ତି, ଇସ୍ରାଏଲ୍ ଅତିରିକ୍ତ ବନ୍ଧକଙ୍କୁ ମୁକ୍ତ କରିବା ବଦଳରେ ଅସ୍ଥାୟୀ ଅସ୍ତ୍ରବିରତି ଚୁକ୍ତିର ବୃଦ୍ଧିକୁ ଅସ୍ୱୀକାର କରୁନାହିଁ। ବୈଠକରେ ରୋମାନିଆ, ହଙ୍ଗେରୀ, ଫିନ୍ଲ୍ୟାଣ୍ଡ, ବୁଲ୍ଗେରିଆ ଏବଂ ସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ବୈଠକରେ ସେ ଇରାନ୍ ପକ୍ଷରୁ ଦେଖାଦେଇଥିବା ବିପଦ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେହି ଅଞ୍ଚଳରେ ପ୍ରତିବନ୍ଧକ ଜାରି କରିବାର ସମୟ ଆସିଛି ବୋଲି କହିଥିଲେ। ଆଇସିସି ଚମ୍ପିଅନ୍ସ ଟ୍ରଫି କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ 5 ବାଂଲାଦେଶକୁ ପରାସ୍ତ କରିଛି। ଗତକାଲି ପାକିସ୍ତାନ ରାଓ୍ୱଲପିଣ୍ଡିରେ ଅନୁଷ୍ଠିତ ଗ୍ରୁପ୍ ଏ'ର ଏହି ମ୍ୟାଚ୍ ଜିତିବା ପରେ ନ୍ୟୁଜିଲ୍ୟାଣ୍ଡ ଦଳ ସେମିଫାଇନାଲରେ ଖେଳିବା ନିଶ୍ଚିତ ହୋଇଛି। ଗ୍ରୁପ୍ ଏ'ରେ ଭାରତ ମଧ୍ୟ ସେମିଫାଇନାଲ ଖେଳିବ। ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ୍ ଏ'ରେ 4 ଲେଖାଏଁ ପାଇ ତାଲିକାର ଶୀର୍ଷରେ ଅଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ଏବଂ ଆୟୋଜକ ପାକିସ୍ତାନ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 50 9 ବିନିମୟରେ 236 ରନ୍ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ 46 ଗୋଟିଏ ବଲ୍ରେ 5 ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ରାଓ୍ୱଲପିଣ୍ଡିରେ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଅପରାହ୍ନ 2:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର ସରକାରଙ୍କ ପ୍ରୟାସ ଦ୍ୱାରା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ବିକାଶର ନୂଆ ପର୍ଯ୍ୟାୟରେ ପହଞ୍ଚିବେ କହିଲେ ପ୍ରଧାନମନ୍ତ୍ରୀ। ଆଡଭାଣ୍ଟେଜ୍ ଆସାମ 2.0 ପୁଞ୍ଜିନିବେଶ ଓ ଭିତ୍ତିଭୂମି ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶର ନଏଡ଼ାରେ ସାରସ ଆଜୀବିକା ମେଳାର 5 ସଂସ୍କରଣକୁ ଉଦ୍ଘାଟନ କରିବେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଐତିହାସିକ ମହାକୁମ୍ଭ ଆସନ୍ତାକାଲି ମହାଶିବରାତ୍ରୀ ଅବସରରେ ଆନୁଷ୍ଠାନିକ ଭାବେ ଶେଷ ହେବ ଏବଂ ଆଇସିସି ଚମ୍ପିଅନ୍ସ ଟ୍ରଫି କ୍ରିକେଟ୍ରେ ବାଂଲାଦେଶକୁ 5 ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ। ଆଜି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।